ଆଜ୍ଞା, ଅଙ୍ଗନବାଡି କେନ୍ଦ୍ରରେ ମୁଁ ଜଣେ ଯାଞ୍ଚ କମିଟି ମେମ୍ବର ଅଛି। ମୋ ନାଁ ହଉଛି ସୀତାମଣି ଦେଇ। ମୁଁ ଜଣେ SHG ମେମ୍ବର ବି ଅଛି। ମୋର ଗୋଟେ ମହାସଂଘ ଅଛି, ମୋ ସେଥିରେ ପ୍ରେସିଡେଣ୍ଟ ଅଛି। ଆମର ଏଇଠି ଯୋଉ ଅଙ୍ଗନବାଡି କେନ୍ଦ୍ର ଚାଲିଛି, ଏଇଠି ଆମର ମୁଁ ସବୁବେଳେ ଯିବା ଆସିବା କରେ, ଦେଖେ। ଆମର ପିଲାମାନଙ୍କ ସହିତ ବି ମୁଁ ଯୋଗାଯୋଗ ରଖେ, କଣ୍ଟାକ୍ଟ କରେ। ପିଲାମାନେ କ'ଣ ଖାଉଛନ୍ତି, ପିଲାମାନେ କ'ଣ ହାତ ଧୋଇଛନ୍ତି କି ନାହିଁ, ପିଲାମାନେ କ'ଣ କରୁଛନ୍ତି, ଦିଦି ଅଛନ୍ତି କି ନାହିଁ ସେଣ୍ଟରରେ, ପିଲାଙ୍କ ସହିତ ନାଚ ଗୀତ ସହିତ ତାଙ୍କ ସାଙ୍ଗେ କୋପରେଟ୍ କରେ। ମୁଁ ସେଥିରେ ଭାରି ଖୁସି, ସବୁ ପରିଷ୍କାର ପରିଚ୍ଛନ୍ନତା। ଆମର ଏଇଠି ମୁଁ ଦେଖେ ଯେ ଆମର ପିଲାମାନେ, ଆମର ଯିଏ ହେଲ୍ପର ଅଛନ୍ତି ଅଙ୍ଗନବାଡ଼ି ହେଲ୍ପର, ସେ ଆମର ସେନାପତି ମ୍ୟାଡ଼ାମ, ସିଏ ମୁଁ ଦେଖେ ସେ ଟ୍ୟାପଟେ ତାଙ୍କର ପିଲାମାନଙ୍କର ନିଜେ ନେଇକିରି ହାତ ଧୋଇଦେବା, ପିଲାମାନେ ପରିଷ୍କାର ପରିଚ୍ଛନ୍ନ ତାଙ୍କର ପ୍ଲେଟ୍ ଖାଇବା ବାଢ଼ିବା। ମୁଁ ଖାଇବାରେ ଆସିକିରି ମଝିରେ ମଝିରେ ଦେଖେ ପିଲାମାନେ କ'ଣ ଖାଉଛୁ, କିଏ କହିବେ ଅଣ୍ଡା ଖାଉଛୁ, ଡାଲି ଖାଉଛୁ, ଆଳୁ ତରକାରୀ, ବଡ଼ି ତରକାରୀ। ମୁଁ କହିଲି ମତେ ଟିକେ ଦବ ନା, ନାଇଁ ନାଇଁ ଆମେ ଖାଇବୁ। ମୁଁ କହିଲି ହଁ ମୁଁ ଟିକେ ତମ ସାଙ୍ଗରେ ଖାଇବି। ପିଲାଙ୍କ ସାଙ୍ଗେ ମଜା କରେ, ଭଲ ସେଣ୍ଟର ଚାଲିଛି। ଆମର ମା ମାନେ ବି ବହୁତ ସବୁ ପ୍ରତି ମିଟିଂରେ ଆସିକି ଏଠି ଯୋଗଦାନ କରନ୍ତି। ତାଙ୍କର ଏଠି ମମତା ଯୋଜନା, ପିଲାମାନଙ୍କର କୋଉ ଦିନ କୋଉ ଖାଦ୍ୟ ଉପରେ, ପିଲାମାନଙ୍କର କୋଉ ଭିଟାମିନଟା, କୋଉ ପ୍ରୋଟିନ୍ ଦିଆଯିବ, ପିଲାମାନଙ୍କର କୋଉ ଖାଦ୍ୟ ସବୁ ଦିଆଯାଉଛି, ସେ ବିଷୟରେ ଆମର ଯିଏ ଆମର ମ୍ୟାଡ଼ାମ ଅଛନ୍ତି ପ୍ରବାସିନୀ ମ୍ୟାଡ଼ାମ, ସେ ବହୁତ ତାଙ୍କର ସିନ୍ସିୟର, ପିଲାମାନଙ୍କୁ ବହୁତ କୋପରେଟ୍ କରନ୍ତି। ମା ମାନେ ଆମର କନସିୟସ ଅଛନ୍ତି ପିଲାମାନଙ୍କର ହାତ ଧୋଇବା। ଏଠୁ ଗଲା ପରେ ଘରେ ପିଲାମାନଙ୍କୁ ନେଇକିରି ଆମେ ସେମାନଙ୍କୁ କହୁ ଯେ ନାଇଁ ତମେ ଏଠୁ ପିଲାମାନେ ଗଲା ପରେ ପିଲାମାନଙ୍କର ହାତ ଗୋଡ ଧୋଇବ, ଖାଇବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ କରିକିରି ପିଲାମାନଙ୍କୁ ଖାଇବାକୁ ଦବ। ପିଲାଟିଏ ବାହାରୁ ଯାଉଛି ମାନେ ତାକୁ ଦେଖିବ, ଅଣଦେଖା କରିବ ନାହିଁ। ପିଲାଟି ଜାଣିବ ଯେ ମୁଁ ଆସିଲି ଅଙ୍ଗନବାଡ଼ିରୁ, ମୁଁ ଡ୍ରେସ୍ ପତ୍ର ଯୋଉଠି ପାଇବି ସେଠି ଫୋପାଡ଼ି ଦେବି। ସେଇଟା ବି ଆମେ ମା ମାନଙ୍କୁ ସଚେତନ କରୁ, ନାହିଁ ତମର ପିଲାଟି ଗଲା ପରେ ଠିକ ଜାଗାରେ ବ୍ୟାଗଟି ରଖିଲେ ପିଲାଟି ଜାଣିବ ଯେ ମୋ ବ୍ୟାଗଟା ଏଇଠି ସବୁଦିନ ରହୁଛି, ମୁଁ ଏଇଠି ରଖିବି। ହାତଟି ଜୋତାଟି ତାର ଯୋଉ ଜାଗାରେ ରହିବା କଥା ରଖିଲେ ସିଏ ଜାଣିବ ଯେ ଜୋତାଟା ଏଇ ଜାଗାରେ ମୁଁ କାଲି ମୋ ମାମାର କହିଥିଲେ, ମୁଁ ଆଜି ସେଇ ଜାଗାରେ ରଖିବି, ଫୋପାଡ଼ିବନି। ତାପରେ ଆଉ ଗୋଟେ ଜିନିଷ ହଉଛି, ପିଲାମାନଙ୍କର ବ୍ୟାଗଟିକୁ ପ୍ରତି ସପ୍ତାହରେ ଥରଟେ ଲେଖେ ଆମେ ମା ମାନଙ୍କୁ ଯେ ସଫା କରିଦିଅନ୍ତୁ। ପିଲାମାନେ ବ୍ୟାଗର ଫିତାଟାକୁ ପାଟିରେ ପୁରେଇକିରି କାମୁଡ଼ନ୍ତି, ଏଠି ତଳେ ପଡ଼ିଯାଉଛି। ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ପରିବେଶ ସବୁଦିନ ସଫା ବି ହଉଛି, ହେଲେ ବି ପାଦ ଧୂଳି ଯାହା ହେଲେ ବି କିଛି ନା କିଛି ରହୁଛି। ପିଲାମାନଙ୍କର ବ୍ୟାଗ ଟିକେ ସଫା କରିବା ନିହାତି ଦରକାର। ଏଠି ଆମର ବହୁତ ପରିଷ୍କାର ପରିଚ୍ଛନ୍ନ, ନିଟ୍ ଆଣ୍ଡ କ୍ଲିନ୍ ରହୁଛି, ମୁଁ ନିଜେ ଦେଖୁଛି। ମଝିରେ ମଝିରେ ଆସିକି ମୁଁ ବହୁତ ଏଠି ମ୍ୟାଡ଼ାମ ସହିତ ଯୋଗାଯୋଗ କରେ, ଆଉ ପ୍ରତି ମିଟିଂରେ ମ୍ୟାଡ଼ାମ ହିଁ ମୋତେ ଡାକନ୍ତି, ଇଏ ନ ଆସିଲେ ବି ମୋତେ ଆସିବାକୁ ପଡ଼େ। ମୁଁ କିନ୍ତୁ କିଛି କୋଉଠି ଟିକେ ମା ମାନଙ୍କର ଖଇଚା ଦେଖିଲେ ମୁଁ ହିଁ କମ୍ପ୍ଲେନ୍ କରେ, ମୋ ଉପରେ କେହି ରାଗନ୍ତିନି। ହଁ ଦିଦି ଆମକୁ କହିଦେଲେ କହିଦେଲେ, ପର ମୁହୂର୍ତ୍ତରେ ସେମାନଙ୍କ ସହିତ ମୋର ଭଲ ସମ୍ପର୍କ ରହେ, କିନ୍ତୁ ପ୍ରତି ମୁହୂର୍ତ୍ତରେ ପ୍ରତି କାମରେ ମୋତେ ଆମର ମ୍ୟାଡ଼ାମ ମୋତେ ଡାକନ୍ତି ଯେ ମ୍ୟାଡ଼ାମ ଆଜି ଟିକେ ଆସନ୍ତୁ, କାଲି ଟିକେ ସମୟ ଦେବେ, ଆଜି ଏଇ କାମଟା କରିବା କି ସେଇ କାମଟା, ଆମର ଆଜି ମିଟିଂ ଅଛି। କିଶୋରୀ ବାଳିକାମାନଙ୍କୁ ନେଇକିରି କି ଛୋଟ ଛୋଟ ପିଲାମାନଙ୍କର ଖାଦ୍ୟ ଆସିଛି, ମ୍ୟାଡ଼ାମ ଏଇ ଖାଦ୍ୟଟା ଆଜି ବଣ୍ଟା ହେବ, ତାଙ୍କର ଡ୍ରେସ୍ ବଣ୍ଟା ହେବ, ଜୋତା ଦିଆଯିବ, ସବୁ ଫଟୋ ଉଠାଇବା, ଏସବୁ ସବୁଥିରେ ମୁଁ ଆସିକି ଯୋଗ ଦିଏ। ବହୁତ ଭଲରେ ଚାଲିଛି ଆମର ଏଠି। ଭବିଷ୍ୟତରେ ଯଦି ଆଉ କିଛି କ'ଣ ଅସୁବିଧା ହୁଏ ଆମେ ନିଶ୍ଚୟ କମ୍ପ୍ଲେନ୍ କରିବୁ, କିନ୍ତୁ କମ୍ପ୍ଲେନ୍ କିଛି ନାହିଁ। ଥ୍ୟାଙ୍କ ୟୁ, ଧନ୍ୟବାଦ।